ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସ୍ଟି ପରିଷଦ ବୈଠକଟି ଜିଏସ୍ଟି ସଂସ୍କାର ବାବଦେ ହେଲା ଆଲୋଚନା। ଦେଶର ପ୍ରାଥମିକ ବିଦ୍ୟାଳୟମାନଙ୍କ ସଙ୍ଗେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଯୋଡ଼ବାର ଲାଗି ଜାରି ହେଲା ମାର୍ଗଦର୍ଶିକା। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପହିଲା ବୈଠକଟି ଗଠନ ହେଲା 14 ଉପକମିଟି। ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗି ନିଆଗଲା ପଦକ୍ଷେପ। ଆଉ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ସଂସ୍କୃତି ବିଭାଗ ତରଫ ଦରଖାସ୍ତ ଆହ୍ୱାନ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଜିଏସ୍ଟି ପରିଷଦର 56 ବୈଠକ ହୋଇଯାଇଛି। ବୈଠକଟି ଆଇବା ପିଢ଼ିର ଜିଏସ୍ଟି ସଂସ୍କାର, ଟିକସ ଦର ସରଳୀକରଣ ଆଉ ଅନୁପାଳନ ବାବଦେ ଆଲୋଚନା କରାଯାଇଥିବାର ଜଣାପଡ଼ିଛି। ବୈଠକଟି ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦିଲ୍ଲୀ, ଗୋଆ, ହରିୟାଣା, ଜମ୍ମୁ କାଶ୍ମୀର ଆଉ ମେଘାଳୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍। ଅଲଗା ରାଜ୍ୟମାନଙ୍କର ଉପମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଆଉ ଅର୍ଥମନ୍ତ୍ରୀମାନେ ବି ସାମିଲ ହୋଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କିଛି ସମୟ ଉତ୍ତରୁ ନୂଆଦିଲ୍ଲୀ ଓଡ଼ିଶା ନିବାସନ ଓମ୍ଫେଡ୍ କ୍ୟାଫେ ଆଉ କୋରାପୁଟ କଫି କ୍ୟାଫେର ଉଦ୍ଘାଟନ କରିବେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଅନୁସୂଚିତ ଜାତି ଆଉ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫ ଓଡ଼ିଶା ନିବାସନ କ୍ୟାଫେମାନଙ୍କର ଉଦ୍ଘାଟନ କରାଯିବା। କାର୍ଯ୍ୟକ୍ରମଟି ଦୁଇ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଉ ଗୋକୁଳାନନ୍ଦ ମଲ୍ଲିକ ଫିଲ୍ ଉପସ୍ଥିତ ରହିବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆର୍ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ ପ୍ରାଥମିକ ବିଦ୍ୟାଳୟ ଆଉ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କେ ଯୋଡ଼ବାର ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମିଶିକରି ମାର୍ଗଦର୍ଶିକାର ଶୁଭାରମ୍ଭ କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ବିକଶିତ ଭାରତନ ମାନବ ସମ୍ବଳ ଲାଗି ଗୋଟିଏ ବର୍କସ୍ ଭିତ୍ତିଭୂମି ବନାବାର ଦିଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଦ୍ୟମ ସାକାର କରବାର ଦିଗେ ଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଏ। ଇତାର ଜରିଏ ଦେଶର ପାଖାପାଖି 15 କୋଟି ଛୁଆମାନଙ୍କର ଯତ୍ନ ଠିକ୍ ଭାବେ ହୋଇପାରବା। ଇତାର ଉତ୍ତରୁ ବିକଶିତ ଭାରତ 2047 ଆଉ ନିପୁଣ ଭାରତ ଲକ୍ଷ୍ୟ ପୂରା ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଶିକ୍ଷାନୁଷ୍ଠାନ ପରିସର ଆତ୍ମହତ୍ୟା ଘଟଣାକେ ଆୟତ କରବାର ଲାଗି ଜିଲ୍ଲା ମୁଖ୍ୟାଳୟମାନଙ୍କେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ସେପ୍ଟେମ୍ବର 10 ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ମୂଲ କରାଯିବା। ଏଥି ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଆଉ ଯୁବବର୍ଗଙ୍କୁ ସାମିଲ କରାଯିବା। 57 ଅଏତକା କଳାକାର ବିଲ୍ ସାମିଲ ହୋଇକରି ଆତ୍ମହତ୍ୟା ବାଗିର ପଦକ୍ଷେପ ନାଇଁ ନେବାରକେ ଯୁବାନବର୍ଗକେ ସଚେତନ କରବେ। ବୈଠକଟି ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ସଚିବ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ପୂଜା ଆଗନୁ ଇ ମାସର 20 ତକ ରାଜ୍ୟର ସବୁ ସହର ଇଲାକା ରାସ୍ତାଘାଟ ମରାମତି କାମ ଶେଷ କରାଯିବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ଇ ବାବଦେ ଆଇବା 6 ଦିନ ଗୋଟିଏ ବୈଠକ ବସ୍ବା। ବୈଠକଟି କଟକ, ଭୁବନେଶ୍ୱରର ସବୁ ବିଧାୟକ, ମେୟର, କମିଶନରଙ୍କ ସହିତ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ବୈଠକଟି ରାସ୍ତା ମରାମତି ଲାଗି ରଣନୀତି ତିଆରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଜନପ୍ରତିନିଧିମାନେ ଶିକ୍ଷକମାନଙ୍କୁ ବଦଲି କରବାର ସୁପାରିଶକେ ପ୍ରତ୍ୟାହାର କରବାର ଲାଗି ବିଧାନସଭା କମିଟି ପ୍ରସ୍ତାବ ଦେଇଛି। ଶିକ୍ଷକମାନଙ୍କର ବଦଲି ସୁପାରିଶ କାର୍ଯ୍ୟକାରୀ ହେବାନୁ ବିଧାୟକମାନଙ୍କ ଲାଗି ବହୁତଟେ ସମସ୍ୟା ଦେଖାଦେଉଛି। ଆଗନୁ ଯେନ୍ ବ୍ୟବସ୍ଥା ଥିଲା ସେ ବ୍ୟବସ୍ଥା ଜାରି ରଖାଯାଉ ବୋଲି ଆଜି ବସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକଟି କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍। ବୈଠକର ନିଷ୍ପଭିକେ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ବୋଲି ଶ୍ରୀ ସେଠୀ କହିଛନ୍। ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପହିଲା ବୈଠକ ହୋଇଯାଇଛି। ଏ ଅବସରରେ ଭିନ୍ ଭିନ୍ ବିଷୟଟି 14 ଉପକମିଟି ଗଠନ କରାଯାଇଛି। ସେଥିର୍ ଭିତରୁ 4 ସ୍ଥାୟୀ କମିଟି ରହିଛି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇକରି ବି ଉପକମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ଶ୍ରୀ ପାଢ଼ୀ କହିଛନ୍, ବୈଠକଟି ନାଟମଣ୍ଡପନ ଧାଡ଼ି ଦର୍ଶନକେ ଅନୁମୋଦନ କରାଯାଇଛି। ଖୁବ୍ ଜଲ୍ଦି ଧାଡ଼ି ଦର୍ଶନ ବ୍ୟବସ୍ଥା ମୂଲ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍।
ପରେ ଭକ୍ତମାନଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା, ଏହା ସମ୍ବନ୍ଧରେ ସମସ୍ତ ସେବାୟତ ବନ୍ଧୁମାନେ ଏବଂ ଅନ୍ୟାନ୍ୟ ପରିଚାଳନା କମିଟିର ସଦସ୍ୟ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ପରିଚାଳନା କମିଟି ଏହାକୁ ଅନୁମୋଦନ କରିଛନ୍ତି ଯେ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଲାଗୁ ହେଉ ବୋଲି ଏବଂ ସେଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ ଆଜି ହୋଇଛି। ଖୁବ୍ ଶୀଘ୍ର ସେମାନେ ବି ବାର୍ତ୍ତାଳାପ କରିବେ ସମ୍ପୃକ୍ତ ନିଯୋଗ ସାଙ୍ଗରେ।
ପୁରୀ ଶ୍ରୀମନ୍ଦିର ଆଇବାକାଲ ଭୁଦୋ ମାସର ଉଜ୍ଜଲ ପଖର ଦ୍ୱାଦଶୀ ଅବସରେ ବାମନ ଜନ୍ମନୀତି ହେବ। ଏଥିଲାଗି ମଧ୍ୟାହ୍ନ ଧୂପ ଛେକ ଆସବାର ଉତ୍ରୁ ଉପର ବେଲା 5 ବଜେନୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-2024 ଲାଗି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର 4 ତାରିଖ ତକ ଏଣ୍ଟ୍ରି ଫର୍ମ ସହିତ ଦରକାରୀ କାଗଜପତ୍ର ଆର୍ ଫିଲ୍ମର ସଫ୍ଟକପି ରେଜିଷ୍ଟର ସ୍ପିଡ୍ ପୋଷ୍ଟ କି ପାର୍ସଲ ଜରିଏ ପଠାବାର୍କେ ବିଭାଗ ତରଫୁ କୁହାଯାଇଛି। ଏ ବାବଦେ ଅଏତକା ତଥ୍ୟ ଆଉ ନିୟମ ବିଭାଗର ୱେବ୍ସାଇଟ୍ culture.odisha.gov.in ମିଳିପାର୍ବା। ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଏଛେନ୍କା ବରିଷ୍ଠ ନାଗରିକମାନଙ୍କର ଅସମିଆଥି ସାହାରା ସାଜିଛି। ଗଲା ଏପ୍ରିଲ 11 ତାରିଖନୁ ଓଡ଼ିଶାନୁ ମୂଲ ହୋଇଥିବା ଏହି ଯୋଜନା ସହରନୁ ଗାଁ ଇଲାକା ତକ ଉପକୂଳନୁ ଉପାନ୍ତ ଇଲାକା ତକ ସବୁଆଡ଼େ ବରିଷ୍ଠ ନାଗରିକମାନଙ୍କ ଭିତରେ ଗୋଟିଏ ନୂଆ ବିଶ୍ୱାସ ଆଉ ଭରସା ଆଣିପାରିଛି। ବଡ଼ବଡ଼ ଡାକ୍ତରଖାନାମାନଙ୍କେ ଚିକିତ୍ସା ଖର୍ଚ୍ଚା ଇହାଦେ ମାହାଲିଆ ଆଉ ଅତି ସହଜ ହୋଇପାରିଛି। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ଗୋଟିଏ ରିପୋର୍ଟ।
ଗଲା ଏପ୍ରିଲ 11 ତାରିଖନୁ ରାଜ୍ୟ ମୂଲ ହୋଇଥିବା ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଲୋକପ୍ରିୟତା ବଢ଼ବାର୍କେ ଲାଗିଛି। 5 ମାସନୁ କମ୍ ସମୟ ଭିତରେ ଅଗଷ୍ଟ 31 ତାରିଖ ତକ ରାଜ୍ୟର ସବୁ ଇଲାକାନୁ ପାଖାପାଖି 5,85,000 ବରିଷ୍ଠ ନାଗରିକ ଯୋଜନାଥି ସାମିଲ ହୋଇଛନ୍। ଓଡ଼ିଶା ଆଉ ବାହାର ରାଜ୍ୟ ତାଲିକାଭୁକ୍ତ ହସ୍ପିଟାଲମାନଙ୍କେ ରାଜ୍ୟର 10,146 ଜଣ ବରିଷ୍ଠ ନାଗରିକ ଭିନ୍ ଭିନ୍ ଜଟିଲ ରୋଗ ଲାଗି ମାହାଲିଆ ଚିକିତ୍ସା ସେବା ପାଇଛନ୍। ସେମାନଙ୍କ ଚିକିତ୍ସା ବାବଦେ ସରକାର 3,970 କୋଟି ଟଙ୍କା ଯୋଗାଇ ଦେଇଛନ୍। ଯୋଜନାତି କଳାହାଣ୍ଡି ଜିଲ୍ଲାର କାମଥାନା ଗାଁର ବାସ୍ତର ବୈଶିଆ ଟି ଲକ୍ଷ୍ମୀ ମାହାଲିଆ ଚିକିତ୍ସା ସାହାଯ୍ୟ ପାଇକରି ନୂଆ ଜୀବନ ପାଇପାରିଛନ୍। ହୃଦ୍ରୋଗଥି ପୀଡ଼ିତ ଟି ଲକ୍ଷ୍ମୀ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ଜରିଏ ଭୁବନେଶ୍ୱରର ଗୋଟିଏ ଘରୋଇ ଡାକ୍ତରଖାନାନୁ ଭର୍ତ୍ତି ହୋଇକରି ଚିକିତ୍ସିତ ହୋଇଥିଲେ। ଅସ୍ତ୍ରୋପଚାର ହେଲା ଉତ୍ରୁ ସେ ଇହାଦେ ସୁସ୍ଥ ଅଛନ୍। ଚିକିତ୍ସା ବାବଦ ତାଙ୍କୁ 72,000 ଟଙ୍କା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। କାର୍ଡର ସୁବିଧା ନାହିଁ ପାଇଥିଲେ ଜୀବନ ଫେରି ନାହିଁ ପାଇଥିତେ ବୋଲି ଭଲ ହେବାର ଉତ୍ରୁ ଟି ଲକ୍ଷ୍ମୀ କହିଛନ୍। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଜି କଣ୍ଟାମାଲ ବ୍ଲକ୍ର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପମାନଙ୍କର ଅଗ୍ରଗତି ସମୀକ୍ଷା କରିଛନ୍। ଜିଲ୍ଲାପାଳ ଶ୍ରୀ ନାୟକ ବ୍ଲକ୍ର ମଲିକୁଦ ଶ୍ରୀମାଲ ଖୁଣ୍ଟିଗୋରା ଉମା ନାରାୟଣ ପ୍ରସାଦ ଗାଁକେ ଯାଇକରି ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥିତି ଅନୁଧ୍ୟାନ କରିଛନ୍। ଏହି ଅବସରରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରବାର ସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଆଉ ଅଲଗା ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଦେବଗଡ଼ ଜିଲ୍ଲା ଓସ୍ୱାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ଭିନ୍ ଭିନ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ଗୋଟିଏ ତାଲିମ ଶିବିର ହୋଇଯାଇଛି। ଅଧିକାରୀମାନେ ଆବାସୀ ଜରିଏ ଯୋଗ ଦେଇକରି ଫାଇଲ୍ କାମକାଜ ଆଉ କମ୍ପ୍ୟୁଟର ଜରିଏ ଫାଇଲ୍ କାମ କରବାର ଲାଗି ତାଲିମ ନେଇଥିଲେ। ଶିବିରଥି ସବୁ ବିଭାଗର ଅଧିକାରୀ କର୍ମଚାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ଆଉ ଜିଲ୍ଲା ପ୍ରଶାସନର ପରିଚାଳକ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷନ ଆଦି କର୍ମଯୋଗୀ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ତିନିଦିନିଆ କର୍ମଶାଳାକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ସରକାରଙ୍କ ଧରତୀ ଆବା ଜନଜାତୀୟ ଉତ୍କର୍ଷ ଗ୍ରାମ୍ୟ ଅଭିଯାନ ଜରିଏ ଜିଲ୍ଲାର 52ଟା ଗାଁକେ ସାମିଲ କରାଯାଇଛି। ଅଭିଯାନଟି ଆଦିବାସୀ ଗାଁମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରିଚାଳିତ 5 ଶ୍ରେଣୀ ବୃତ୍ତି ପରୀକ୍ଷା ଏ ମାସର 22 ତାରିଖନୁ ହେବା। ପରୀକ୍ଷା ସକାଳର 10 ବଜେନୁ ମୂଲ ହୋଇକରି 12 ବଜେ ତକ ଚାଲବା। ସେଆଡ଼େ ବୋର୍ଡ ତରଫୁ ଆଇବା 10 ତାରିଖ ହେବାର୍କେ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଏନ୍ଆର୍ଟିଏସ୍କେ 19 ତାରିଖକେ ଘୁଞ୍ଚା ଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ଛକେର ଲାଗି ରହିଥିଲେ ଭିଲ୍ ବନ୍ୟା ପରିସ୍ଥିତି ସୃଷ୍ଟି ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍। ଶ୍ରୀ ପାଢ଼ୀ କହିଛନ୍, ଯେନ୍ ହିସାବେ ଅନୁମାନ କରାଯାଇଥିଲା ସେ ହିସାବେ ବର୍ଷା ନାହିଁ। ଭଦ୍ରକ ଜିଲ୍ଲାନ ବୈତରଣୀ ନଦୀର ଜଳସ୍ତର ବଢ଼ିଥିଲେ ବିଲ୍ ବିପଦ ସଂକେତ ନାହିଁ। ସୁଲହଟା ବ୍ଲକ ମୁଖ୍ୟାଳୟନ ଗଲାକାଲି 50 ମିଲିମିଟରନୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରନ 6ଟା ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଥିଲା ବେଲ୍କେ ରେଙ୍ଗାଲି ଜଳଭଣ୍ଡାରନ 1ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍। ବଙ୍ଗୋପସାଗରନ ବନିଥିବା ଲଘୁଚାପ ବଲେ ରାଜ୍ୟ ବର୍ଷା ଲାଗି ରହିଛେ। ଏବେ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ନ ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତାତି ହୋଇଥିବା ଜିଏସ୍ଟି ପରିଷଦ ବୈଠକଟି ଜିଏସ୍ଟି ସଂସ୍କାର ବାବଦେ ହେଲା ଆଲୋଚନା। ଦେଶର ପ୍ରାଥମିକ ବିଦ୍ୟାଳୟମାନଙ୍କ ସଙ୍ଗେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଯୋଡ଼ବାର ଲାଗି ଜାରି ହେଲା ମାର୍ଗଦର୍ଶିକା। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପହିଲା ବୈଠକଟି ଗଠନ ହେଲା 14ଟା ଉପକମିଟି। ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗି ନିଆଗଲା ପଦକ୍ଷେପ। ଆଉ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ସଂସ୍କୃତି ବିଭାଗ ତରଫୁ ଦରଖାସ୍ତ ଆହ୍ୱାନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।